आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। କ୍ରମାଗତ ଭାବେ ସପ୍ତମ ଥର ପାଇଁ G7 ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଭାକିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ସହ ଯୁବପିଢ଼ି ପାଇଁ ଲାଭପ୍ରଦ ହେବା ସୂଚନା। ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଜାରି କଲେ କେନ୍ଦ୍ର ସରକାର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କଲେ ବାଚସ୍ପତି ଓମ୍ ବିର୍ଲା। ଏବଂ FIH ହକି ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ହକି ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚିବା ପରେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆଜି ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଯାତ୍ରା କରିଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଏହା କ୍ରମାଗତ ଭାବେ ସପ୍ତମ ଥର ପାଇଁ ଯୋଗଦାନ ହେବ ଏବଂ ଭାରତର ତ୍ରୟୋଦଶ ଅଂଶଗ୍ରହଣ ହେବ। G7 ସମ୍ମିଳନୀ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ଗ୍ଲୋବାଲ୍ ସାଉଥ୍ର ପ୍ରମୁଖ ସ୍ୱର ଭାବେ ପ୍ରତିନିଧିତ୍ୱ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଔପଚାରିକ ଭାବେ ଆଜି ସନ୍ଧ୍ୟାରେ ସ୍ୱାଗତ କରିବେ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗଦେବେ। ଏହି ସମ୍ମିଳନୀ କାଳରେ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଶ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ୟାରିସ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଫ୍ରାନ୍ସ ଗସ୍ତର ଅଂଶବିଶେଷ ଭାବରେ ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରମୁଖ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ପ୍ରଧାନମନ୍ତ୍ରୀ ଭାଇବାଟେକ୍ ସମ୍ମିଳନୀରେ ଯୋଗଦେବେ। ସେହିଦିନ ସନ୍ଧ୍ୟାରେ ଶ୍ରୀ ମୋଦି ସେଠାରେ ରହୁଥିବା ଭାରତୀୟ ଅଧିବାସୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ଭାରତର ସମୃଦ୍ଧ ଐତିହ୍ୟ ସମ୍ପର୍କିତ ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆଧାର ଏକକ ପରିଚୟପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା, ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣୀକରଣ ପାଇଁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଜବାବ ଦାଖଲ ଲାଗି କେନ୍ଦ୍ର ସରକାର ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ଲୋଭାକିଆକୁ ତାଙ୍କ ଗସ୍ତ ସଫଳ ହୋଇଛି ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆଗାମୀ ଦିନରେ ଆହୁରି ଦୃଢ଼ ହେବ। ସ୍ଲୋଭାକିଆ ଗସ୍ତ ଶେଷ କରିବା ପରେ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ଯୁବପିଢ଼ି ପାଇଁ ଲାଭପ୍ରଦ ହେବ। ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋ ସେଠାକାର ସରକାର ଓ ଜନସାଧାରଣଙ୍କୁ ଆତିଥ୍ୟତା ପାଇଁ ଶ୍ରୀ ମୋଦି ଧନ୍ୟବାଦ ଦେଇଛନ୍ତି। ଭାରତ ସ୍ଲୋଭାକିଆ ଭାଗିଦାରିତାରେ ସ୍ଲୋଭାକିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିବି ଜଜ୍ କହିଛନ୍ତି। ସ୍ଲୋଭାକିଆ ରାଜଧାନୀ ବ୍ରାଟିସ୍ଲାଭାଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର ପ୍ରତିରକ୍ଷା ଉତ୍ପାଦନ, ବାଣିଜ୍ୟ ଓ ପୁଞ୍ଜିନିବେଶ ତଥା ଜ୍ଞାନ ଆଦାନ ପ୍ରଦାନ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବ। ସେ କହିଛନ୍ତି ଉଭୟ ଦେଶ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଏବଂ ଦୂତାବାସ ସ୍ତରୀୟ ଆଲୋଚନା ନିମନ୍ତେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ନେଇ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଲୋଭାକିଆ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିବ ବୋଲି ପ୍ରତିବଦ୍ଧତା ପ୍ରକାଶ କରିଛି। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆମେରିକାର B-52 ବିମାନବର୍ଷୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ 8 ଜଣଙ୍କ ମୃତ୍ୟୁ ଘଟିଛି। ଗତରାତିରେ ଆମେରିକା ବିମାନ ଘାଟିରୁ ଏହି ବୋମାବର୍ଷୀ ବିମାନ ଜରୁରୀକାଳୀନ କ୍ରୁ ସଦସ୍ୟମାନଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆକାଶମାର୍ଗରୁ ଉତ୍ତୋଳନ କରାଯାଇଥିବା ଭିଡ଼ିଓରୁ ଏକ ରନ୍ୱେ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। B-52 ବୋମାବର୍ଷୀ ବିମାନର ଉଭୟ ପାରମ୍ପରିକ ଯୁଦ୍ଧାସ୍ତ ଓ ପରମାଣୁ ଯୁଦ୍ଧାସ୍ତ ବହନ କରିବା କ୍ଷମତା ରହିଛି। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ 21 ତାରିଖରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏହି ବ୍ୟବସ୍ଥା ଥିବାରୁ ଗତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ପ୍ରଚାର କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ଼ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ଼ ଉପଲବ୍ଧ ହେବାର 24 ଘଣ୍ଟା ମଧ୍ୟରେ 10 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ୍ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସହଜରେ ଆଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ୍ କରିପାରିବେ ସେ ନେଇ ସର୍ଭର ଉପରେ ନଜର ରଖାଯାଇଥିବା କୁହାଯାଇଛି। ବାଚସ୍ପତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି, ଭାରତ ବିଶ୍ୱର ବୃହତ୍ ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବା ବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି।
କେସେ ହମ୍ ବିକଶିତ ଭାରତ କେ ସଂକଳ୍ପ କୁ ପୂରା କର ସକତେ ହୈଁ ଇସକେ ଲିଏ ୟୁବା ସଂସଦ କେ ମାଧ୍ୟମ ସେ ତର୍କ ସଂବାଦ କି ସଂସ୍କୃତି କୁ ବଢାନେ କା ଏ କାର୍ଯ୍ୟକ୍ରମ ଆୟୋଜିତ କିୟା ଓ ନିଶ୍ଚିତ ରୂପ ସେ ଆଜ 50 ଲକ୍ଷ ସେ ଜ୍ୟାଦା ୟୁବା ସଂସଦ ସେ ଜୁଡେ ଅଲଗ ଅଲଗ ରାଜ୍ୟ କେ ଅନ୍ଦର ୟୁବାଓ ନେ ଉସ ରାଜ୍ୟ କେ ବିକଶିତ ଓ ବିକଶିତ କେ ସାଥ ଭାରତ ବିକଶିତ କେ ସ୍ୱପ୍ନୋ କୁ ସାକାର କରନେ କେ ଲିଏ ଅପନେ ବିଚାର ରଖେ।
ଭାରତୀୟ ଗଣତନ୍ତ୍ର କେବଳ ଏକ ଶାସନ ବ୍ୟବସ୍ଥା ନୁହେଁ, ବରଂ ଦେଶର ଗଣତାନ୍ତ୍ରିକ ସଂସ୍କୃତିରେ ଜନସାଧାରଣଙ୍କ ପୂର୍ଣ୍ଣ ଯୋଗଦାନ, ନେତୃତ୍ୱ, କର୍ତ୍ତବ୍ୟ, ଚିନ୍ତନ ଓ ଜାତୀୟ ସ୍ୱାର୍ଥ ଭଳି ପ୍ରସଙ୍ଗ କ୍ଷେତ୍ରରେ ଆଲୋଚନା ପାଇଁ ଏହି ଯୁବ ସଂସଦ ଏକ ପ୍ରମୁଖ ମଞ୍ଚ ବୋଲି ଲୋକସଭା ବାଚସ୍ପତି କହିଛନ୍ତି। ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଚାଲିଥିବା ଏଫ୍ଆଇଏଚ୍ ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ସେମିଫାଇନାଲ୍ରେ ପ୍ରବେଶ କରିଛି। ପୁଲ୍ ଏ ର ଦ୍ୱିତୀୟ ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତ ପୁଲ୍ ଏ ରେ 6 ପଏଣ୍ଟ ସହ ସେମିଫାଇନାଲ୍ରେ ପ୍ରବେଶ କରିଛି। ଆସନ୍ତା ଗୁରୁବାର ଦିନ ପୁଲ୍ ଏ ର ଶେଷ ମ୍ୟାଚ୍ରେ ଭାରତ ଏବଂ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିଦିନ ଜାପାନ ଓ ଆମେରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଖେଳାଯିବ। ଚଳିତ ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ ଦଳରେ ପେସ୍ ବୋଲର ଅଶୋକ ଶର୍ମାଙ୍କୁ ସାମିଲ କରାଯାଇଛି। ଯୁଦ୍ଧବୀର ସିଂ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଅଶୋକ ଶର୍ମାଙ୍କୁ ଦଳରେ ନିଆଯାଇଛି। ଯୁଦ୍ଧବୀର ଫିଲ୍ଡିଂ କରୁଥିବା ବେଳେ ଡାହାଣପଟ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରୀ ଟିମ୍ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ 2 ମ୍ୟାଚ୍ରେ ଆଫଗାନିସ୍ତାନ ଏ ଓ ଆୟୋଜକ ଶ୍ରୀଲଙ୍କା ଏ ଠାରୁ ପରାସ୍ତ ହୋଇଥିବା ବେଳେ ଆସନ୍ତାକାଲି ଆଫଗାନିସ୍ତାନ ଏ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ 2026ରେ 4 ମ୍ୟାଚ୍ ଅମୀମାଂସିତ ରହିଛି। 68 ବର୍ଷ ପୂର୍ବେ 1958 ଜୁନ୍ 15 ତାରିଖରେ ଏହିଭଳି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସ୍ପେନ୍ ଏବଂ ଆଟଲାଣ୍ଟା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଗୋଲ୍ବିହୀନ ହୋଇଥିବା ବେଳେ ବେଲ୍ଜିୟମ୍ ଏବଂ ଇଜିପ୍ଟ ମଧ୍ୟରେ ମ୍ୟାଚ୍ 1-1 ଶେଷ ହୋଇଥିଲା। ସେହିପରି ଉରୁଗୁଏ ଏବଂ ସାଉଦି ଆରବ ମଧ୍ୟରେ 1-1 ଓ ଇରାନ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ 2-2 ଶେଷ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। କ୍ରମାଗତ ଭାବେ ସପ୍ତମ ଥର ପାଇଁ G7 ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଭାକିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ସହ ଯୁବପିଢ଼ି ପାଇଁ ଲାଭପ୍ରଦ ହେବା ସୂଚନା। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଜାରି କଲେ କେନ୍ଦ୍ର ସରକାର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କଲେ ବାଚସ୍ପତି ଓମ୍ ବିର୍ଲା ଏବଂ ଏଫ୍ଆଇଏଚ୍ ହକି ପ୍ରତିଯୋଗିତାରେ ସେମିଫାଇନାଲ୍ରେ ପ୍ରବେଶ କଲା ଭାରତୀୟ ମହିଳା ହକି ଦଳ। ସମ୍ବାଦ ଶେଷ ହେଲା।